जय जगन्नाथ भक्तवृंद, जय जगन्नाथ भक्तवृंद, जय जगन्नाथ, जय जगन्नाथ, जय जगन्नाथ। आज मोर कि परम सौभाग्य आज भक्ति संगीत पवित्र आसर से मु समस्त जगन्नाथ भक्ति संगीत प्रेमी मान को भूमिष्ठ प्रणाम जनाऊँ। जय जगन्नाथ महाप्रभु, जय जगन्नाथ, जय जगन्नाथ महाप्रभु। जगन्नाथ आपण मानकर मंगल विधान करंतु। बोल आनंद कुमार हरि बोल, हरि बोल। आज मो सहित जो भक्त बंधु मान मते सहयोग करछंती वाद्य यंत्र रे, प्रथमे जहांकर नाम परिचय प्रदान करी, से हेले जे रुमझुम घुंगर वादन करछंती, से हेले बाबुली बाबू, धन्यवाद। ତାଙ୍କ ପରେ ପରେ ଆଉ ଯାହାଙ୍କର ପରିଚୟ ପ୍ରଦାନ କରିବି, ସେ ହେଲେ ଓଡ଼ିଶାର ସୁନାମଧନ୍ୟ ତବଲା ବାଦକ, ଓଡ଼ିଶା ଓଡ଼ିଶା ବାହାରେ ଯିଏ ନାଁ କରିଛନ୍ତି, ଜଗନ୍ନାଥଙ୍କର ଅନୁକମ୍ପା ଯାହାଙ୍କ ପ୍ରତି ରହିଛି, ସେ ହେଉଛନ୍ତି ଆପଣମାନଙ୍କର ବିଶିଷ୍ଟ ତବଲା ବାଦକ ବନ୍ଧୁ ରାଧାକାନ୍ତ ନନ୍ଦ। ଏବଂ ତାଙ୍କୁ ଯିଏ ଡଫଲିରେ ସହଯୋଗ କରୁଛନ୍ତି, ସେ ହେଲେ ପ୍ରମୋଦ ବାବୁ। ଏପଟେ ଯିଏ ଅର୍ଗାନ ବାଦକ ହିସାବରେ ଆସିଛନ୍ତି, ଏକ ମହାସମୁଦ୍ରକୁ ଯିଏ ହାତରେ ରଖିଛନ୍ତି, ସେ ହେଲେ ଅର୍ଗାନ ବାଦକ ପରମାନନ୍ଦ ବାବୁ। ଆଶ୍ଚର୍ଯ୍ୟ କଥା, କଦମ୍ବ ମୂଳରେ ଭଗବାନ କୃଷ୍ଣ ବଂଶୀ ବଜାନ୍ତି, କିନ୍ତୁ ଆଜି ମୋ ସହିତ ଭଗବାନ ଯାହାକୁ ଛାଡ଼ିଛନ୍ତି ବଂଶୀ ବାଦନ କରିବା ପାଇଁ, ସେ ହେଉଛନ୍ତି ଆପଣମାନଙ୍କର ଅତି ପ୍ରିୟ ବଂଶୀ ବାଦକ ସୀମା ବାବୁ। ମନେ ପଡ଼ିଯାଉଛି ପିଲାଦିନର କଥା, ଦୀର୍ଘ 30 ବର୍ଷ ତଳକୁ ମୁଁ ଫେରିଯାଉଛି, ଯେତେବେଳେ ତାଙ୍କ ସହିତ ମୋର ଦେଖା ହୁଏ, ମୁଁ ସେଇଠୁ ତାଙ୍କୁ ଜାଣିଥିଲି ସେ ମୋର ହେଉଛନ୍ତି ଶ୍ରୀକ୍ଷେତ୍ର ବନ୍ଧୁ। ଭଗବାନ ତାଙ୍କୁ ଜଗନ୍ନାଥ ମହାପ୍ରଭୁ ତାଙ୍କୁ ଏତେ ପ୍ରତିଭାର ଅଧିକାର ଦେଇଛନ୍ତି, ସେ ଆପଣମାନଙ୍କ ସମ୍ମୁଖରେ ଅଛନ୍ତି। ପ୍ରଫୁଲ୍ଲ ଚନ୍ଦ୍ର ବେହେରା ଆଜି ମୋ ସହିତ ସେ ହାରମୋନିୟମ ସଙ୍ଗତ କରୁଛନ୍ତି, ସଙ୍ଗୀତ ନିର୍ଦ୍ଦେଶକ ପ୍ରଫୁଲ୍ଲ ବେହେରା। ଏତେ ସହିତ ସମସ୍ତ ଶ୍ରୋତାବନ୍ଧୁମାନଙ୍କ ନିକଟରେ ଏ ଅକିଞ୍ଚନ, ଏ ଅଧମ, ଏ ନାମ ସେବକ କଣ୍ଠଶିଳ୍ପୀ ଅରବିନ୍ଦ ମୁଦୁଲି ବାରମ୍ବାର ଅନନ୍ତ କୋଟି ବାର ଭୂମିଷ୍ଠ ପ୍ରଣାମ ଜଣାଇ ଆଜିର କାର୍ଯ୍ୟକ୍ରମ ଆରମ୍ଭ କରୁଛି। ଜୟ ଜଗନ୍ନାଥ ମହାପ୍ରଭୁ, ଜୟ ଜଗନ୍ନାଥ ମହାପ୍ରଭୁ, ଜୟ ଜଗନ୍ନାଥ।
ଶାନ୍ତାକାରଂ ଭୁଜଗ ଶୟନଂ ପଦ୍ମନାଭଂ ସୁରେଶଂ ବିଶ୍ୱାଧାରଂ ଗଗନ ସଦୃଶଂ ମେଘବର୍ଣ୍ଣଂ ଶୁଭାଙ୍ଗଂ ଲକ୍ଷ୍ମୀକାନ୍ତଂ କମଳନୟନଂ, ଲକ୍ଷ୍ମୀକାନ୍ତଂ କମଳନୟନଂ ଯୋଗୀର୍ବିଧାନଗମ୍ୟଂ। ବନ୍ଦେ ବିଷ୍ଣୁ, ବନ୍ଦେ ବିଷ୍ଣୁ ଭବଭୟହରଂ ସର୍ବଲୋକେକ ବନ୍ଦେ ବିଷ୍ଣୁ ଭବଭୟହରଂ ସର୍ବଲୋକେକନାଥଂ, ସର୍ବଲୋକେକନାଥଂ, ସର୍ବଲୋକେକନାଥଂ।
ଶ୍ରୀକ୍ଷେତ୍ର ସିଂହଦ୍ୱାର, 33 କୋଟି ଦେବତାଙ୍କ ମଥାମଣି ଜଗନ୍ନାଥ ମହାପ୍ରଭୁଙ୍କ ପାଖରେ ଭକ୍ତ ଆତ୍ମହରା ହୋଇଯାଇଛି, ମହାପ୍ରଭୁଙ୍କୁ ନିବେଦନ କରୁଛି। ହେ ମହାପ୍ରଭୁ, ହେ ଚକାଡୋଳା ଚକାନୟନ କଳା ଶାନ୍ତ, ଜୀବନରେ ବହୁବାର ତୁମର ମୁଁ ଦ୍ୱାରସ୍ଥ ହୋଇଛି ମହାପ୍ରଭୁ। ଦୁଃଖରେ ଭକ୍ତ କାନ୍ଦି ପକାଉଛି, ଭାବରେ ବୁଡ଼ି ଯାଉଛି, ଜଗନ୍ନାଥ ମହାପ୍ରଭୁଙ୍କୁ ନିବେଦନ କରୁଛି। ବଳ ଥିଲାବେଳେ ବନ୍ଧୁପଣ କରି ସିଂହ ଦ୍ୱାରକୁ ଯାଇଛି କେତେ ଗୀତିକାର ଅନିଲ ପଟ୍ଟନାୟକ।
ପ୍ରଭୁ ବଳ ଥିଲା ବେଳେ ପ୍ରଭୁ ବଳ ଥିଲା ବେଳେ ବନ୍ଧୁପଣ କରି ସିଂହ ଦୁଆରକୁ ଯାଇଛି କେତେ ଗୁହାରି କରୁଛି ମୋ ଘରକୁ ଥରେ 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 କୁଣିଆ ହୋଇକି ଆସିବୁ ସତେ ଅନ୍ତକାଳେ ଦେଖିବି ତୋତେ ମୋ କାଳିଆରେ ନାଚୁଥିବୁ ଦେଖିବି ତୋତେ ନାଚୁଥିବୁ ଦେଖିବି ତୋତେ ବଳ ଥିଲା ବେଳେ ବନ୍ଧୁପଣ କରି ସିଂହ ଦୁଆରକୁ ଯାଇଛି କେତେ ଗୁହାରି କରୁଛି ଗୁହାରି କରୁଛି ଗୁହାରି କରୁଛି ମୋ ଘରକୁ ଥରେ କୁଣିଆ ହୋଇ ସତେ ନାଚୁଥିବୁ ଦେଖିବି ତୋତେ ମୋ କାଳିଆରେ ନାଚୁଥିବୁ ଦେଖିବି ତୋତେ
ଗୁହାରି କରୁଛି ମହାପ୍ରଭୁ ଜଗନ୍ନାଥ ଟିକିଏ ମୋ ଘରକୁ ଆପଣ ଆସିବେ ବଡ଼ ଦେଉଳ ଛାଡ଼ି ବାଇଶି ପାହାଚକୁ ଡେଇଁ ଭକ୍ତମାନଙ୍କୁ ଟିକିଏ ପାଖରୁ ଅନ୍ତର କରି ମୋରି ଦ୍ୱାରସ୍ଥ ହେବେ ଜଗବନ୍ଧୁ ଭକ୍ତର କଥା ଜଗନ୍ନାଥ ମହାପ୍ରଭୁଙ୍କର କର୍ଣ୍ଣଗତ ହେଇଛି ଠାକୁର ପ୍ରସ୍ତୁତ ହୋଇଛନ୍ତି ଯିବା ପାଇଁ ଆହା ସତେଗଣ ମହାପ୍ରଭୁ ଆସିବେ ମୋର ଦ୍ୱାରସ୍ଥ ହେବେ ଭକ୍ତ କୃତକୃତ ହେଇଯାଉଛି ମହାପ୍ରଭୁ ଜଗନ୍ନାଥଙ୍କର ଆସିବା କଥା ଶୁଣି କିନ୍ତୁ ଆଶ୍ଚର୍ଯ୍ୟ କଥା ଠାକୁର କହୁଛନ୍ତି ମୁଁ ତ ବାଟ ଦେଖିନି ତମ ଘର କୋଉଠି ଦ୍ୱାର କୋଉଠି ଗାଁ କୋଉଠି ମୁଁ ତ ଦେଖିନି ଆହା ଉତ୍କଳର ପ୍ରାଣକର୍ତ୍ତା ପ୍ରାଣକର୍ତ୍ତା ଜଗନ୍ନାଥ ମହାପ୍ରଭୁ କହୁଛନ୍ତି ବାଟ ଦେଖିନାହାନ୍ତି ବୋଲିକି ଆହା ଏଇଠି ଭକ୍ତ ଠିକଣା ବତାଉଛି କି ଭଳିଆ ଠିକଣା ଗୀତିକାର ଅନିଲ ପଟ୍ଟନାୟକ ଭାଷାରେ ଆହା ଦାଣ୍ଡ ଦୁଆରେ ଦାଣ୍ଡ ଦୁଆରେ ମୋ ଦାଣ୍ଡ ଦୁଆରେ ମୋ ପ୍ରଭୁ ଭୁଲିଯିବ ନାହିଁ ଦାଣ୍ଡ ଦୁଆରେ ମୋ ଦାଣ୍ଡ ଦୁଆରେ ମୋ ଦାଣ୍ଡ ଦୁଆରେ ମୋ ତୁଳସୀ ଗଛ ପଶିବୁ ଘରକୁ ନ ଭୁଲି ପଥ ଗଛ ବସିବୁ ଘରକୁ ନ ଭୁଲି ପଥ ତୋ ନାମ ଶିଖାଇ ପୋଷିଛି ଶୁଆ ଡାକିଦେବ ଆସି ଗଲେ କୁଣିଆ ତୋ ନାମ ଶିଖାଇ ପୋଷିଛି ଶୁଆ ଡାକିଦେବ ଆସି ଗଲେ କୁଣିଆ ଅସରା ଲୁହରେ ଧୋଇଦେବି ପାଦ ଅସରା ଲୁହରେ ଧୋଇଦେବି ପାଦ ପଡ଼ିଯିବି ତୋର ପଡ଼ିଯିବି ତୋର ପଡ଼ିଯିବି ତୋର ପ୍ରଭୁ କମଳ ପାଦେ ନାଚୁଥିବୁ ଦେଖିବି ତୋତେ ମୋ କାଳିଆରେ ନାଚୁଥିବୁ ଦେଖିବି ତୋତେ ଜଳଦିତ ହେଇଯାଉଛି ଜଗନ୍ନାଥ ମହାପ୍ରଭୁଙ୍କୁ ଦେଖିକି। ଆଜି ଭକ୍ତ ମୋରି ଦ୍ୱାରସ୍ଥ ହେବେ, ହେ ମହାପ୍ରଭୁ ପୂଜା ଅର୍ଚ୍ଚନାରେ ସେବାରେ କେବେ ହେଲେ ବିଳମ୍ବ କରିବେ ନାହିଁ ମହାପ୍ରଭୁ, ଭାବରେ ଉଣା କରିବେ ନାହିଁ ଜଗନ୍ନାଥ ମହାପ୍ରଭୁ। ଭକ୍ତ କହୁଛି ମହାପ୍ରଭୁ ଜଗନ୍ନାଥଙ୍କୁ ନିବେଦନ କରୁଛି, କ'ଣ କହୁଛି?
ଶ୍ରୀଅଙ୍ଗ ଲେପିବି, ଶ୍ରୀଅଙ୍ଗ ଲେପିବି, ଶ୍ରୀଅଙ୍ଗ ଲେପିବି ବାସ ଚନ୍ଦନେ,
ଉଣା କରିବି ନାହିଁ ମହାପ୍ରଭୁ, ଚନ୍ଦନ ଲେପନ କରିବି, ବାସ ଚନ୍ଦନ ଲେପନ କରିବି, କୁଶଳାସନ ବସିବାକୁ ଦେବି ମହାପ୍ରଭୁ, ଗାଁ ପୋଖରୀରୁ ଜଳ ଆଣିକି ପାଦ ଧୋଇଦେବି ହେ ଜଗନ୍ନାଥ।
ଶ୍ରୀଅଙ୍ଗ ଲେପିବି, ଶ୍ରୀଅଙ୍ଗ ଲେପିବି ବାସ ଚନ୍ଦନେ, କାନ୍ଧକୁ ପଇତା ଦେବୀ ଯତ୍ନେ, ପୋଷିଛି ମୟୂର ଚନ୍ଦ୍ରିକା ପାଇଁ ପୋଷି ଦେବି ବାଙ୍କ ଚୂଳରେ ନେଇ, ପୋଷିଛି ମୟୂର ଚନ୍ଦ୍ରିକା ପାଇଁ ପୋଷି ଦେବି ବାଙ୍କ ଚୂଳରେ ନେଇ।
ଆଉ କ'ଣ କରିବି ହେ ବଂଶୀଧାରୀ, ଏଠି ତୁମେ ଶଙ୍ଖ ଚକ୍ର ଗଦା ପଦ ଧରିଛ ନା, ମୁଁ ଆପଣଙ୍କୁ ବଂଶୀଟିଏ କରିବି ବାଡ଼ି ବାଉଁଶ ଖଣ୍ଡିଏ କାଟିକରି, ଆହା
ବାଡ଼ି ବାଉଁଶରେ ବଂଶୀ କରିଦେବି, ବାଡ଼ି ବାଉଁଶ ନାଚୁଥିବୁ ଦେଖିବି ତୋତେ, ବଳ ଥିଲା ବେଳେ ବନ୍ଧୁପଣ କରି ସିଂହ ଦୁଆରକୁ ଯାଇଛି କେତେ, ଗୁହାରି କରୁଛି ମୋ ଘରକୁ ଥରେ, ଗୁହାରି କରୁଛି ମୋ ଘରକୁ ଥରେ, କୁଣିଆ ହୋଇକି ଆସିବୁ ସତେ, ନାଚୁଥିବୁ ଦେଖିବି ତୋତେ ମୋ କାଳିଆରେ, ନାଚୁଥିବୁ ଦେଖିବି ତୋତେ ମୋ କାଳିଆରେ, ନାଚୁଥିବୁ ଦେଖିବି ତୋତେ, ଦେଖିବି ତୋତେ, ଦେଖିବି ତୋତେ, ଦେଖିବି।